ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇଦିନିଆ କୁଏତ ଗସ୍ତ ଆରମ୍ଭ। କୁଏତ ସହିତ ଥିବା ଐତିହାସିକ ସମ୍ପର୍କକୁ ଭାରତ ଅତ୍ୟନ୍ତ ଗୁରୁତ୍ୱ ଦେଇଥାଏ କହିଲେ ପ୍ରଧାନମନ୍ତ୍ରୀ। ଆଗାମୀ 10 ବର୍ଷ ମଧ୍ୟରେ ଉତ୍ତର ପୂର୍ବାଞ୍ଚଳ 20% ଅଭିବୃଦ୍ଧି ହାସଲ କରିବ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ 55ତମ ଜିଏସ୍ଟି ପରିଷଦ ବୈଠକ ଅନୁଷ୍ଠିତ। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ମଦନ ଡି ଲୋକୁର ହେଲେ ଜାତିସଂଘ ଆଭ୍ୟନ୍ତରୀଣ ନ୍ୟାୟ ପରିଷଦର ଅଧ୍ୟକ୍ଷ ଏବଂ କୁଆଲାଲମ୍ପୁରରେ ଆସନ୍ତାକାଲି 19 ବର୍ଷରୁ କମ୍ ମହିଳା 2020 କ୍ରିକେଟ୍ ଏସିଆ କପ୍ ଫାଇନାଲରେ ଭାରତ ଓ ବାଂଲାଦେଶ ମଧ୍ୟରେ ହେବ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ଦୁଇଦିନିଆ କୁଏତ ଗସ୍ତ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ କୁଏତ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ କୁଏତର ପ୍ରଥମ ଉପପ୍ରଧାନମନ୍ତ୍ରୀ ଶେଖ୍ ଫହାଦ ୟୁସୁଫ୍ ସୌଲଦ ସାବା ଏବଂ ଅନ୍ୟ କେତେକ ମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ସ୍ୱାଗତ କରିଥିଲେ। ତାଙ୍କ ଗସ୍ତ ବିଭିନ୍ନ କ୍ଷେତ୍ରରେ ଭାରତ କୁଏତ ବନ୍ଧୁତାକୁ ସୁଦୃଢ଼ କରିବ ବୋଲି ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି। ଗତ 43 ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଉପସାଗରୀୟ ଦେଶ ଗସ୍ତ। କୁଏତ ଅମିର ଶେଖ୍ ମିସାଲ ଅଲ୍ ଅହମ୍ମଦ ଅଲ୍ ଜାବେର ଅଲ୍ ସବାଙ୍କ ନିମନ୍ତ୍ରଣ କ୍ରମେ ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ସହ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ସେଠାରେ ପହଞ୍ଚିବା ପରେ ପ୍ରବାସୀ ଭାରତୀୟମାନେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଉତ୍ସାହର ସହ ସ୍ୱାଗତ କରିଥିଲେ ଏବଂ କୁଏତ ସିଟିରେ 101 ବର୍ଷୀୟ ପୂର୍ବତନ ଭାରତୀୟ ବୈଦେଶିକ ସେବା ଅଧିକାରୀ ମଙ୍ଗଲ ସାଇନ୍ ହାଣ୍ଡାଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ଉଭୟ ରାମାୟଣ ଓ ମହାଭାରତକୁ ଆରବୀ ଭାଷାରେ ଅନୁବାଦ କରିଥିବା ଅବଦୁଲ୍ଲା ଅଲ୍ ବରୁଣ ଏବଂ ଆରବୀ ସଂସ୍କରଣ ପ୍ରକାଶ କରିଥିବା ଅବଦୁଲ ଲତିଫ୍ ଅଲ୍ ନେସେଫ୍ଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ। ପୂର୍ବରୁ ପ୍ରଧାନମନ୍ତ୍ରୀ ତାଙ୍କ ମାସିକ ମନ୍ କି ବାତ୍ ରେଡିଓ ଅଭିଭାଷଣରେ ସେମାନଙ୍କ ସାଂସ୍କୃତିକ ଅବଦାନ ବିଷୟରେ ଉଲ୍ଲେଖ କରିଥିଲେ। କୁଏତର ଅମିର ଏବଂ କ୍ରାଉନ୍ ପ୍ରିନ୍ସଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ବାୟାନ୍ ପ୍ୟାଲେସ୍ରେ ଆନୁଷ୍ଠାନିକ ଗାର୍ଡ ଅଫ୍ ଅନର ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଶେଖ୍ ସାଦ୍ ଅଲ୍ ଅବଦୁଲ୍ଲା ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ଆୟୋଜିତ ଅଲହାନ୍ ମୋଦି କମ୍ୟୁନିଟି ଇଭେଣ୍ଟରେ ଶ୍ରୀ ମୋଦି ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା କରିବେ। 26ତମ ଆରବ ଗଲ୍ଫ କପ୍ ଉଦ୍ଘାଟନୀ ସମାରୋହରେ ଶ୍ରୀ ମୋଦି କୁଏତର ଅମିରଙ୍କ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି କୁଏତ ସହ ଯେଉଁ ଐତିହାସିକ ସମ୍ପର୍କ ପିଢ଼ି ପିଢ଼ି ଧରି ବଜାୟ ରହିଛି ତାହାକୁ ଭାରତ ଗଭୀର ଭାବରେ ଗୁରୁତ୍ୱ ଦେଇଥାଏ। ଉଭୟ ଦେଶ ବାଣିଜ୍ୟ ଓ ଶକ୍ତି କ୍ଷେତ୍ରରେ କେବଳ ଦୃଢ଼ ଅଂଶୀଦାର ନୁହନ୍ତି ବରଂ ପଶ୍ଚିମ ଏସିଆ କ୍ଷେତ୍ରରେ ଶାନ୍ତି ନିରାପତ୍ତା ସ୍ଥିରତା ଏବଂ ସମୃଦ୍ଧି ପାଇଁ ଉଭୟ ଦେଶ ସମାନ ଆଗ୍ରହ ରହିଥିବା ଶ୍ରୀ ମୋଦି କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନାବାର୍ଡ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଉତ୍ତର ପୂର୍ବ ଉନ୍ନୟନ ଫାଇନାନ୍ସ କର୍ପୋରେସନ ଲିମିଟେଡ୍କୁ ଉତ୍ତର ପୂର୍ବାଞ୍ଚଳ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପୃଥକ୍ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ କହିଛନ୍ତି। ସେ କହିଛନ୍ତି ଏହି ଅଞ୍ଚଳର ଏକ ସ୍ୱତନ୍ତ୍ର ଭୌଗୋଳିକ ସ୍ଥିତି ରହିଥିବାରୁ ସମଗ୍ର ଦେଶ ପାଇଁ ଗୋଟିଏ ମାର୍ଗଦର୍ଶିକା ସମ୍ଭବ ନୁହେଁ। ଅଗରତାଲାଠାରେ ଉତ୍ତର ପୂର୍ବ ବ୍ୟାଙ୍କ ସମ୍ମିଳନୀ 2024କୁ ସମ୍ବୋଧିତ କରି ପୁଞ୍ଜିନିବେଶକୁ ଆକୃଷ୍ଟ କରିବା କ୍ଷେତ୍ରରେ ଏହି ଅଞ୍ଚଳ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିବ ବୋଲି ଶ୍ରୀ ଶାହା ଆଶାବ୍ୟକ୍ତ କରିଛନ୍ତି। ଆଗାମୀ 10 ବର୍ଷ ମଧ୍ୟରେ ଉତ୍ତର ପୂର୍ବାଞ୍ଚଳରେ ହାରାହାରି 20% ଅଭିବୃଦ୍ଧି ହାର ଦେଖିବାକୁ ମିଳିବ। ଅର୍ଥ ଯୋଗାଣ ସମୟରେ ବ୍ୟାଙ୍କଗୁଡ଼ିକୁ କୋହଳ ମନୋଭାବ ପୋଷଣ କରିବାକୁ କହି ଶ୍ରୀ ଶାହା କହିଛନ୍ତି ଏହି ଅଞ୍ଚଳର ସମୃଦ୍ଧି ପାଇଁ ଆର୍ଥିକ ନୀତିକୁ ନମନୀୟ କରିବାକୁ ପଡ଼ିବ। ସେ କହିଛନ୍ତି ଉତ୍ତର ପୂର୍ବାଞ୍ଚଳରେ ପ୍ରଚୁର ସମ୍ଭାବନା ଥିବାରୁ ଏହାର ପ୍ରଗତି ଓ ବିକାଶ ସୁନିଶ୍ଚିତ କରିବା ଜାତୀୟ କର୍ତ୍ତବ୍ୟ। ଏହି ଅଞ୍ଚଳ ବିକଶିତ ଭାରତ ଏବଂ ରପ୍ତାନୀ ଦୃଷ୍ଟିକୋଣରୁ ଦେଶର ପ୍ରବେଶ ଦ୍ୱାରରେ ପରିଣତ ହେବ ବୋଲି ସେ କହିଛନ୍ତି। ଆଜି ଅପରାହ୍ନରେ ଅଗରତାଲାରେ ଉତ୍ତର ପୂର୍ବ ପରିଷଦର 72ତମ ପୂର୍ଣ୍ଣାଙ୍ଗ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଉତ୍ତର ପୂର୍ବାଞ୍ଚଳକୁ ସବୁଠାରୁ ଅଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ସେ କହିଛନ୍ତି ଗତ 10 ବର୍ଷ ଉତ୍ତର ପୂର୍ବାଞ୍ଚଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। କେନ୍ଦ୍ର ସରକାର ନିବେଶକମାନଙ୍କୁ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ପୁଞ୍ଜିନିବେଶ କରିବାକୁ ପ୍ରୋତ୍ସାହିତ କରୁଛନ୍ତି। ଶ୍ରୀ ଶାହା କହିଛନ୍ତି, ପୂର୍ବରୁ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ପାଇଁ କେବଳ ଦିଗରେ ବଡ଼ ବଡ଼ କଥା କୁହାଯାଉଥିଲା, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଏହି ଅଞ୍ଚଳର ବିକାଶକୁ ଗୁରୁତ୍ୱ ଦେବା ପାଇଁ ଆନ୍ତରିକ ପ୍ରୟାସ କରୁଛନ୍ତି। ସେ କହିଛନ୍ତି, ଏହି ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ହୋଇପାରିଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ଉତ୍ତର ପୂର୍ବାଞ୍ଚଳକୁ ଦେଶର ଅନ୍ୟାନ୍ୟ ଅଞ୍ଚଳ ସହ ସମକକ୍ଷ କରିବା ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ନେତୃତ୍ୱାଧୀନ ସରକାରଙ୍କ ଲକ୍ଷ୍ୟ ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଉତ୍ତର ପୂର୍ବାଞ୍ଚଳରେ ଉଗ୍ରବାଦ ଓ ହିଂସାକୁ ଦମନ କରି ସେଠାରେ ଶାନ୍ତି ପ୍ରତିଷ୍ଠା କରିବାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ରାଜସ୍ଥାନର ଜୈସାଲମିରଠାରେ 55ତମ ଜିଏସ୍ଟି ପରିଷଦ ବୈଠକ ଶେଷ ହୋଇଛି। ବୈଠକରେ ଗୋଆ, ହରିୟାଣା, ଜମ୍ମୁ କାଶ୍ମୀର, ମେଘାଳୟ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଅରୁଣାଚଳ ପ୍ରଦେଶ, ବିହାର, ମଧ୍ୟପ୍ରଦେଶ ଓ ତେଲେଙ୍ଗାନାର ଉପମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀମାନେ ଅଂଶଗ୍ରହଣ କରିଛନ୍ତି। ବୈଠକରେ ଜିଏସ୍ଟି ଓ ଟିକସ ସଂକ୍ରାନ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ମଦନ ବି ଲୋକୁରଙ୍କୁ ମିଳିତ ଜାତିସଂଘର ଆଭ୍ୟନ୍ତରୀଣ ନ୍ୟାୟ ପରିଷଦ ଆଇଜେସିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ତାଙ୍କର 4 ବର୍ଷର କାର୍ଯ୍ୟକାଳ ନଭେମ୍ବର 12, 2028 ଶେଷ ହେବ। ଜଷ୍ଟିସ୍ ଲୋକୁରଙ୍କୁ ଲେଖିଥିବା ଚିଠିରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ କହିଛନ୍ତି, ଲୋକୁରଙ୍କୁ ଆଇଜେସିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିବା ଆନନ୍ଦର ବିଷୟ। ଜାତିସଂଘର ନ୍ୟାୟ ବ୍ୟବସ୍ଥା ପରିଚାଳନାରେ ସ୍ୱାଧୀନତା, ବୃତ୍ତିଗତ ଉତ୍କର୍ଷ ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ ଜାତିସଂଘର ସାଧାରଣ ସଭା ଦ୍ୱାରା ନୂତନ ଆଭ୍ୟନ୍ତରୀଣ ନ୍ୟାୟ ବ୍ୟବସ୍ଥା ଆଇଜେସି ପ୍ରତିଷ୍ଠା କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଆଜି ସରକାରଙ୍କ 100 ଦିନିଆ ଯକ୍ଷ୍ମା ନିରାକରଣ ଅଭିଯାନ ଉପରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଭାସୀ ଜରିଆରେ ବୈଠକ କରିଛନ୍ତି। ଏହି ଅଭିଯାନର ଅଗ୍ରଗତି ଉପରେ ନଜର ରଖିବା ପାଇଁ ଶ୍ରୀ ନଡ୍ଡା ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରିଥିଲେ। ଯକ୍ଷ୍ମା ନିରାକରଣ ପାଇଁ ସବୁ ସ୍ତରରେ ସଚେତନତା ସୃଷ୍ଟି ସୁନିଶ୍ଚିତ କରିବା ପାଇଁ ସେ ବିଧାନସଭା ଓ ପରିଷଦ ସଦସ୍ୟଙ୍କ ସମର୍ଥନ ପାଇଁ ମଧ୍ୟ ଆହ୍ୱାନ କରିଛନ୍ତି। ମୁମ୍ବାଇ ଡଙ୍ଗା ଦୁର୍ଘଟଣାରେ ଆଜି ଜଣେ 7 ବର୍ଷର ଶିଶୁର ମୃତଦେହ ଉଦ୍ଧାର କରାଯିବା ପରେ ମୃତକଙ୍କ ସଂଖ୍ୟା 15କୁ ବୃଦ୍ଧି ପାଇଛି। ଗତ ବୁଧବାର ଦିନ ମୁମ୍ବାଇର କରଞ୍ଜା ନିକଟରେ ନୌସେନାର ଏକ କ୍ରାଫ୍ଟ ନିୟନ୍ତ୍ରଣ ହରାଇ ଏକ ଯାତ୍ରୀବାହୀ ଡଙ୍ଗାକୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଶିଶୁଟିର ମା ମଧ୍ୟ ପ୍ରାଣ ହରାଇଛନ୍ତି। ଗେଟ୍ୱେ ଅଫ୍ ଇଣ୍ଡିଆରୁ ଏଲିଫାଣ୍ଟା ଦ୍ୱୀପକୁ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ଡଙ୍ଗା ଓ ଜାହାଜରେ ଥିବା 113 ଜଣଙ୍କ ମଧ୍ୟରୁ 98 ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଘଟଣା ଦିନ 13 ଜଣ ପ୍ରାଣ ହରାଇଥିବା ବେଳେ 2 ଜଣ ନିଖୋଜ ଥିଲେ। ଉଦ୍ଧାରକାରୀ ଦଳ ଗୁରୁବାର ଜଣେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଚୌଧୁରୀ ଓମ୍ପ୍ରକାଶ ଚୌତାଲାଙ୍କ ମରଶରୀର ଆଜି ପଞ୍ଚଭୂତରେ ଲୀନ ହୋଇଛି। ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଗ୍ରାମ ତେଜାଖେଡ଼ାରେ ଆଜି ଅପରାହ୍ନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଏବଂ ତାଙ୍କ ଧର୍ମପତ୍ନୀ ଡକ୍ଟର ସୁଦେଶ ଧନକଡ଼, ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି, କେନ୍ଦ୍ରମନ୍ତ୍ରୀ ମନୋହର ଲାଲ, ସାଂସଦ କୁମାରୀ ସେଲଜା ଏବଂ ରଣଦୀପ ସୁରଜୱାଲାଙ୍କ ସମେତ ବିଭିନ୍ନ ମନ୍ତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମାଲେସିଆର କୁଆଲାଲମ୍ପୁରଠାରେ ଆସନ୍ତାକାଲି 19 ବର୍ଷରୁ କମ୍ ମହିଳା 2020 କ୍ରିକେଟ୍ ଏସିଆ କପ୍ ଫାଇନାଲ୍ରେ ଭାରତ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ଭାରତୀୟ ସମୟ 7:00 ଆରମ୍ଭ ହେବ। ଗତକାଲି ସୁପର 4 ମ୍ୟାଚ୍ରେ ଶ୍ରୀଲଙ୍କାକୁ 4 ୱିକେଟ୍ରେ ପରାସ୍ତ କରି ଭାରତ ଫାଇନାଲ୍ରେ ପ୍ରବେଶ କରିଛି। 99 ରନ୍ର ଲକ୍ଷ୍ୟକୁ ଭାରତୀୟ ଦଳ ମାତ୍ର 14 ଓଭର 5ଟି ବଲ୍ ଖେଳି ହାସଲ କରିନେଇଥିଲେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 2 ଦିନିଆ କୁଏତ ଗସ୍ତ ଆରମ୍ଭ। କୁଏତ ସହିତ ଥିବା ଐତିହାସିକ ସମ୍ପର୍କକୁ ଭାରତ ଅତ୍ୟନ୍ତ ଗୁରୁତ୍ୱ ଦେଇଥାଏ କହିଲେ ପ୍ରଧାନମନ୍ତ୍ରୀ। ଆଗାମୀ 10 ବର୍ଷ ମଧ୍ୟରେ ଉତ୍ତର ପୂର୍ବାଞ୍ଚଳ 20% ଅଭିବୃଦ୍ଧି ହାସଲ କରିବ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ 55ତମ ଜିଏସ୍ଟି ପରିଷଦ ବୈଠକ ଅନୁଷ୍ଠିତ ଏବଂ କୁଆଲାଲମ୍ପୁରରେ ଆସନ୍ତାକାଲି 19 ବର୍ଷରୁ କମ୍ ମହିଳା 2020 କ୍ରିକେଟ୍ ଏସିଆ କପ୍ ଫାଇନାଲ୍ରେ ଭାରତ ଓ ବାଂଲାଦେଶ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।